ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ପୁନଶ୍ଚ ବହୁମତ ପାଇଥିବା ବେଳେ ଜେଏମ୍ଏମ୍ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ଝାଡ଼ଖଣ୍ଡରେ କ୍ଷମତାସୀନ ହେବାର ସମ୍ଭାବନା। ବିଜେପିକୁ ଐତିହାସିକ ଜନାଦେଶ ମିଳିବା ପରେ ମହାରାଷ୍ଟ୍ରବାସୀଙ୍କୁ କୃତଜ୍ଞତା ଜଣାଇବା ସହ ଝାଡ଼ଖଣ୍ଡରେ ସମର୍ଥନ ଦେଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ। ଗୁରୁ ତେଗ୍ ବାହାଦୁରଙ୍କ ଜୀବନାଦର୍ଶ ଏବଂ ଉପଦେଶକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବା ଲାଗି ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ସମବାୟ ମାଧ୍ୟମରେ ଦେଶର କୋଟି କୋଟି କୃଷକଙ୍କ ଜୀବନଧାରଣ ଗୁଣବତ୍ତାକୁ ସମୃଦ୍ଧ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ସମବାୟ ମନ୍ତ୍ରୀ। ଏବଂ ପର୍ଥଠାରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ବିପକ୍ଷରେ କୌଣସି ୱିକେଟ୍ ନ ହରାଇ କରିଛି 172 ରନ୍। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ପୁନଶ୍ଚ କ୍ଷମତାକୁ ଫେରିବାର ସମ୍ଭାବନା ଉଜ୍ଜଳ ହୋଇଛି। ଅନ୍ୟପକ୍ଷରେ ଝାଡ଼ଖଣ୍ଡରେ ଜେଏମ୍ଏମ୍ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ବିଜୟ ଆଡ଼କୁ ଅଗ୍ରସର ହେଉଛି। ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରରେ ସମସ୍ତ 288 ଯାକ ବିଧାନସଭା ଆସନ ଲାଗି ହୋଇଥିବା ନିର୍ବାଚନରେ ମହାୟୁତି ମେଣ୍ଟ ମୋଟ 227 ବିଜୟ ଲାଭ କରିଛି। ଏହି ମେଣ୍ଟର ଭାଗିଦାର ବିଜେପି 132 ବିଜୟ ଲାଭ କରିଥିବା ବେଳେ ଶିବସେନା 54 ଏବଂ ଏନ୍ସିପି 41 ଆସନରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀକୁ 21 ଆସନ ମିଳିଥିବା ବେଳେ ଏନ୍ସିପି ଶରଦ ପାୱାର ଦଳକୁ 10 ଆସନ ମିଳିଛି। କଂଗ୍ରେସ ଏହି ନିର୍ବାଚନରେ 17 ଆସନରେ ବିଜୟୀ ହୋଇଥିବା ଜଣାଯାଇଛି। ସେହିଭଳି ଝାଡ଼ଖଣ୍ଡର ମୋଟ 81 ଆସନ ମଧ୍ୟରୁ ଜେଏମ୍ଏମ୍ 34 ଏବଂ କଂଗ୍ରେସ 16 ଆସନରେ ବିଜୟ ଲାଭ କରିଛନ୍ତି। ଆର୍ଜେଡି ମଧ୍ୟ 4 ଆସନରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ବିଜେପି 21 ଆସନରେ ଜିତିଥିବା ବେଳେ ଏଜେଏସ୍ୟୁକୁ 1 ଆସନ ମିଳିଛି। କେରଳର ୱାୟନାଡ୍ ଏବଂ ମହାରାଷ୍ଟ୍ରର ନାନ୍ଦେଡ୍ ଲୋକସଭା ଆସନ ସମେତ 14 ରାଜ୍ୟର 48 ବିଧାନସଭା ଆସନ ଲାଗି ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯାଇଛି। ୱାୟନାଡ୍ ଆସନରୁ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଭଦ୍ରା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇର ସାଥିଆନ୍ ମୋକେରିଙ୍କ ନିକଟରୁ 400,000 ଉର୍ଦ୍ଧ୍ୱ ଭୋଟରେ ଆଗୁଆ ରହିଛନ୍ତି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଗତ ଲୋକସଭା ନିର୍ବାଚନରେ ଏକସଙ୍ଗେ ରାଇବରେଲି ଓ ୱାୟନାଡ୍ ଆସନରୁ ବିଜୟ ଲାଭ କରିବା ପରେ ସେ ୱାୟନାଡ୍ ଆସନରୁ ଇସ୍ତଫା ଦେଇଥିଲେ। ଅନ୍ୟପକ୍ଷରେ ନାନ୍ଦେଡ୍ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଡକ୍ଟର ସନ୍ତୋକ ରାଓ ହେମାର୍ଦେ ତାଙ୍କର ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ରବୀନ୍ଦ୍ର ଚୌହାନଙ୍କଠାରୁ 300,000 ଉର୍ଦ୍ଧ୍ୱ ଭୋଟରେ ଅଗ୍ରଣୀ ରହିଛନ୍ତି। ଏହି ଆସନରୁ ସାଂସଦ ଥିବା କଂଗ୍ରେସର ବସନ୍ତ ଚୌହାନଙ୍କ ଗତ ଅଗଷ୍ଟ 26 ମୃତ୍ୟୁ ପରେ ଏହା ଖାଲି ପଡ଼ିଥିଲା। ପଶ୍ଚିମବଙ୍ଗରେ ଅନୁଷ୍ଠିତ ଉପନିର୍ବାଚନରେ 6 ଯାକ ଆସନରେ ଶାସକ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବିହାରରେ 4 ଯାକ ଆସନ ଏନ୍ଡିଏ ସପକ୍ଷରେ ଯାଇଛି। ପଞ୍ଜାବରେ ମୋଟ 4 ଆସନ ମଧ୍ୟରୁ ଶାସକ ଆପ୍ 3 ବିଜୟୀ ହୋଇଥିବା ବେଳେ କଂଗ୍ରେସ 1 ଆସନ ପାଇଛି। ଛତିଶଗଡ଼ରେ ରାୟପୁର ସହର ଦକ୍ଷିଣ ଆସନଟି ଶାସକ ବିଜେପି ସପକ୍ଷରେ ଯାଇଛି। ସେହିଭଳି କର୍ଣ୍ଣାଟକରେ 3 ଯାକ ଆସନ ଶାସକ କଂଗ୍ରେସ ପାଇଥିବା ବେଳେ ମେଘାଳୟରେ ଏକମାତ୍ର ଆସନ ଲାଗି ଅନୁଷ୍ଠିତ ଉପନିର୍ବାଚନରେ ଶାସକ ଏନ୍ପିପି ବିଜୟୀ ହୋଇଛି। ଉତ୍ତରାଖଣ୍ଡରେ ଏକମାତ୍ର ଆସନ ବିଜେପି ସପକ୍ଷରେ ଯାଇଥିବା ବେଳେ କେରଳରେ ଉଭୟ କଂଗ୍ରେସ ଓ ସିପିଆଇଏମ୍ 1 ଲେଖାଏଁ ଆସନ ପାଇଛନ୍ତି। ଅନ୍ୟପକ୍ଷରେ ଗୁଜରାଟରେ ଅନୁଷ୍ଠିତ ଉପନିର୍ବାଚନରେ ଏକମାତ୍ର ଆସନ ବିଜେପି ସପକ୍ଷରେ ଯାଇଥିବା ବେଳେ ଆସାମରେ ବିଜେପି, ୟୁପିପି ଲିବରାଲ ଓ ଆସାମ ଗଣପରିଷଦ 1 ଲେଖାଏଁ ଆସନ ପାଇଥିବା ବେଳେ ବାକି 2 ଆସନରେ ବିଜେପି ଅଗ୍ରଣୀ ରହିଥିବା ଜଣାଯାଇଛି। ଏତଦ୍ବ୍ୟତୀତ ଉତ୍ତରପ୍ରଦେଶରେ ଅନୁଷ୍ଠିତ ଉପନିର୍ବାଚନରେ 9 ଆସନ ମଧ୍ୟରୁ ଶାସକ ବିଜେପି 3 ବିଜୟୀ ହୋଇଥିବା ବେଳେ ଅନ୍ୟ 3 ଅଗ୍ରଣୀ ରହିଛି। ସମାଜବାଦୀ ପାର୍ଟି 2 ଆସନ ପାଇଥିବା ବେଳେ ଆର୍ଏଲ୍ଡି 1 ଅଗ୍ରଣୀ ରହିଛି। ମଧ୍ୟପ୍ରଦେଶରେ କଂଗ୍ରେସ ବିଜୟପୁର ଆସନରେ ବିଜୟୀ ହୋଇଥିବା ବେଳେ ବୁଧ୍ନି ଆସନରେ ବିଜେପି ଅଗ୍ରଣୀ ରହିଛି। ସେହିଭଳି ରାଜସ୍ଥାନରେ ଅନୁଷ୍ଠିତ ଉପନିର୍ବାଚନରେ ମୋଟ 7 ଆସନ ମଧ୍ୟରୁ ବିଜେପିକୁ 5 ମିଳିଛି। ଅନ୍ୟପକ୍ଷରେ କଂଗ୍ରେସ ଓ ଭାରତ ଆଦିବାସୀ ପାର୍ଟି 1 ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ସିକିମ୍ରେ ଶାସକ ଏସ୍କେଏମ୍ ପାର୍ଟି 2 ଆସନରୁ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏନ୍ଡିଏକୁ ଐତିହାସିକ ଜନାଦେଶ ମିଳିବା ପରେ ରାଜ୍ୟବାସୀଙ୍କୁ ବିଶେଷକରି ଯୁବବର୍ଗ ଓ ମହିଳାଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରାଜ୍ୟବାସୀଙ୍କ ଏହି ସ୍ନେହ ଓ ଭଲ ପାଇବା ଅତ୍ୟନ୍ତ ହୃଦୟସ୍ପର୍ଶୀ। ରାଜ୍ୟର ମହାୟୁତି ମେଣ୍ଟ ପକ୍ଷରୁ କରାଯାଇଥିବା ବିକାଶମୂଳକ କାର୍ଯ୍ୟ ତଥା ସୁଶାସନ ଯୋଗୁଁ ଏହି ଜନାଦେଶ ମିଳିଛି। ଆଗାମୀ ଦିନରେ ରାଜ୍ୟର ସାମଗ୍ରିକ ବିକାଶ ଲାଗି ଏହି ମେଣ୍ଟ ସରକାରଙ୍କ ପକ୍ଷରୁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡରେ ବିଜେପିକୁ ସମର୍ଥନ ମିଳିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ରାଜ୍ୟବାସୀଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବା ତଥା ରାଜ୍ୟର ବିକାଶ ଲାଗି କାର୍ଯ୍ୟ କରିବା ଦିଗରେ ବିଜେପି ସର୍ବଦା ପ୍ରଚେଷ୍ଟା ଜାରି ରଖିବ। ଏହି ନିର୍ବାଚନ ଫଳାଫଳ ଲାଗି ପ୍ରଧାନମନ୍ତ୍ରୀ ଜେଏମ୍ଏମ୍ ନେତୃତ୍ୱାଧୀନ ରାଜ୍ୟ ମେଣ୍ଟ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏତଦ୍ବ୍ୟତୀତ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମ୍ପୃକ୍ତ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ସେମାନଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ନେବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁ ତେଗ୍ ବାହାଦୁରଙ୍କ ଶହୀଦ ଦିବସର ଅବ୍ୟବହିତ ପୂର୍ବରୁ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏ ସମ୍ପର୍କରେ ଏକ ବାର୍ତ୍ତା ଦେଇ ରାଷ୍ଟ୍ରପତି କହିଛନ୍ତି ଗୁରୁ ତେଗ୍ ବାହାଦୁର ମାନବିକତା ଏବଂ ଧର୍ମର ସୁରକ୍ଷା ଲାଗି ତାଙ୍କର ଜୀବନକୁ ଉତ୍ସର୍ଗ କରିଥିଲେ। ସେ ଜଣେ ମହାନ୍ ଦେଶଭକ୍ତ ଓ ଆଧ୍ୟାତ୍ମିକ ମାର୍ଗଦର୍ଶକ ଥିଲେ। ସତ୍ୟ ଏବଂ ନ୍ୟାୟ ଲାଗି ଜନସାଧାରଣଙ୍କୁ ପ୍ରୋତ୍ସାହିତ କରିବା ସହିତ ସମାଜରେ ଏକତା, ଶାନ୍ତି ଓ ପ୍ରେମର ବାର୍ତ୍ତା ପ୍ରଚାର କରିଥିଲେ। ନିଜ ଜୀବନରେ ଗୁରୁ ତେଗ୍ ବାହାଦୁରଙ୍କ ଜୀବନାଦର୍ଶ ଏବଂ ଉପଦେଶକୁ କାର୍ଯ୍ୟକାରୀ କରିବା ଲାଗି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏହି ଅବସରରେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 116ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମ୍ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ସମବାୟ କ୍ଷେତ୍ର ମାଧ୍ୟମରେ ଦେଶର କୋଟି କୋଟି କୃଷକଙ୍କ ଜୀବନଧାରଣ ଗୁଣବତ୍ତାକୁ ସମୃଦ୍ଧ କରିବା ଦିଗରେ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜାତୀୟ ସମବାୟ ବିକାଶ ନିଗମ ଏନ୍ସିଡିସିର 91ତମ ସାଧାରଣ ପରିଷଦ ବୈଠକରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି ସମବାୟ ଅଭିଯାନ ମାଧ୍ୟମରେ ଦେଶବାସୀଙ୍କ ଜୀବନଧାରଣ ଶୈଳୀରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ସମବାୟ ମାଧ୍ୟମରେ ଦେଶକୁ ଆତ୍ମନିର୍ଭର କରିବା ଦିଗରେ ମୋଦି ସରକାର କାର୍ଯ୍ୟ କରୁଛନ୍ତି ଏବଂ ଏ ଦିଗରେ ଏନ୍ସିଡିସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବୋଲି ଶ୍ରୀ ଶାହା କହିଛନ୍ତି। ସମବାୟ ଅଭିଯାନ ଏବଂ ଏହି କ୍ଷେତ୍ର ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଧାରଣରେ ରୂପାନ୍ତରୀକରଣ ଦିଗରେ ଏନ୍ସିଡିସିର ଅବଦାନକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ପ୍ରଶଂସା କରିଛନ୍ତି। ଗ୍ରାମାଞ୍ଚଳ ଅର୍ଥନୀତିର ଅଭିବୃଦ୍ଧି ଦିଗରେ ମଧ୍ୟ ଏନ୍ସିଡିସିର ଭୂମିକା ଅତୁଳନୀୟ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହାଛଡ଼ା ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଦୁଗ୍ଧ ସମବାୟ ସଂଘଗୁଡ଼ିକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ସେହିଭଳି ଦେଶରେ ଚିନିକଳଗୁଡ଼ିକୁ ପ୍ରୋତ୍ସାହିତ କରିବା ଲାଗି ଏକ ସମନ୍ୱିତ 5 ବର୍ଷୀୟ ଆର୍ଥିକ ଯୋଜନା କାର୍ଯ୍ୟକାରୀ କରିବାର ପ୍ରସ୍ତାବ ସରକାରଙ୍କ ରହିଛି ବୋଲି କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି। ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଆସନ୍ତାକାଲି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ଆଗାମୀ ଶୀତକାଳୀନ ଅଧିବେଶନକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ସରକାର ଅନ୍ୟ ରାଜନୈତିକ ଦଳଗୁଡ଼ିକର ସମର୍ଥନ ଲୋଡ଼ିବା ଲକ୍ଷ୍ୟରେ ଏହି ବୈଠକ ଡକାଯାଇଛି। ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା 25 ତାରିଖରୁ ଆରମ୍ଭ ହୋଇ ଡିସେମ୍ବର 20 ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ନଭେମ୍ବର 26 ତାରିଖରେ ସମ୍ବିଧାନ ଦିବସ ପାଳନ ପାଇଁ ସଂସଦ ଅଧିବେଶନ ଅନୁଷ୍ଠିତ ହେବ ନାହିଁ ବୋଲି ଜଣାପଡ଼ିଛି। କ୍ରିକେଟ୍। ଅଷ୍ଟ୍ରେଲିଆର ପର୍ଥଠାରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ କୌଣସି ୱିକେଟ୍ ନ ହରାଇ 182 ରନ୍ କରିଛି। ଦଳ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ 90 ଓ କେଏଲ୍ ରାହୁଲ 62 ରନ୍ କରି ଅପରାଜିତ ଅଛନ୍ତି। ଏଥିସହିତ ଭାରତ ବର୍ତ୍ତମାନ ସୁଦ୍ଧା 218 ରନ୍ରେ ଆଗୁଆ ରହିଛି। ପୂର୍ବରୁ ଘରୋଇ ଦଳ ତାଙ୍କର ପ୍ରଥମ ଇନିଂସ୍ରେ ପୂର୍ବଦିନର ସ୍କୋର 7 ୱିକେଟ୍ରେ 67 ରନ୍ରୁ ଆଜି ଖେଳ ଆରମ୍ଭ କରିଥିଲେ। ତେବେ ଲଞ୍ଚ ବେଳକୁ ସେମାନେ 104 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲେ। ଭାରତ ଅଧିନାୟକ ଜସ୍ପ୍ରୀତ ବୁମ୍ରା 5ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ହର୍ଷିତ୍ ରାଣା 3ଟି ଓ ମହମ୍ମଦ ସିରାଜ 2ଟି ୱିକେଟ୍ ନେଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ପୁନଶ୍ଚ ବହୁମତ ପାଇଥିବା ବେଳେ ଜେଏମ୍ଏମ୍ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ଝାଡ଼ଖଣ୍ଡରେ କ୍ଷମତାସୀନ ହେବାର ସମ୍ଭାବନା। ବିଜେପିକୁ ଐତିହାସିକ ଜନାଦେଶ ମିଳିବା ପରେ ମହାରାଷ୍ଟ୍ରବାସୀଙ୍କୁ କୃତଜ୍ଞତା ଜଣାଇବା ସହ ଝାଡ଼ଖଣ୍ଡରେ ସମର୍ଥନ ଦେଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ। ଗୁରୁ ତେଗ୍ ବାହାଦୁରଙ୍କ ଜୀବନାଦର୍ଶ ଏବଂ ଉପଦେଶକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବା ଲାଗି ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ସମବାୟ ମାଧ୍ୟମରେ ଦେଶର କୋଟି କୋଟି କୃଷକଙ୍କ ଜୀବନଧାରଣ ଗୁଣବତ୍ତାକୁ ସମୃଦ୍ଧ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ସମବାୟ ମନ୍ତ୍ରୀ ଏବଂ ପର୍ଥଠାରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ବିପକ୍ଷରେ କୌଣସି ୱିକେଟ୍ ନ ହରାଇ କରିଛି 172 ରନ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।